श्रीमद्भागवतम दशम स्कंद सड़चालीस अध्याय श्लोक पांच अन्य 10.75 अन्यथा गोव्रजेतस्य अन्यथा गोव्रजेतस्य स्मरणीयं न चक्महे स्मरणीयं न चक्महे स्मरणीयं न चक्महे स्नेहानुबन्धो बन्धूनां मुनिरपि सुदुस्त्यजः अन्यथा गोव्रजेतस्य स्मरणीयं न चक्महे स्नेहानुबन्धो बन्धूनां मुनेरपि सुदुस्त्यजः अन्यथा गोव्रजेतस्य स्मरणीयं न चक्महे स्नेहानुबन्धो बन्धूनां मुनेरपि सुदुस्त्यजः हरे कृष्ण अवस्थ भक्त सज्जनवृंद मातृवृंद आम आपको ये भागवत कथा को स्वागत जनाऊु आज आम चल जावा वर्तमान नंदगांव को गत काल थे मिथिलापुर आज वर्तमान जावा नंदगांव ये भागवत आमको सुजोग प्रदान करें ये रहीकि सारा कौन विश्व भ्रमण कर पारा सारा विश्व ना विश्वर ऊर्धर मध्य रही जगत सबुठ जापर सर्वगह भगवद गीता प्रथम कहुटा नित्य सर्वगत स्थाणु सबुगे आम जापर एवं आम फिजिकाली नगले आम आत्मा लेवल सोल एंड द लेवल ऑफ सोल वी कैन गो एवरीवेयर एमती वैकुंठ लोक मैं जापर ये आमको सुजोग मिली ये कथा हूँ मानने ये हूँ आम संग करे दुई प्रकार संग कराए गोटे हूँ बाणी संग गोटे हूँ बपू संग आम शरीर द्वारा संग करे आ गोटे हूँ बाणी द्वारा कथा द्वारा ये कथा भागवत कथा हूँ गोलोक प्रेम धन गोलोकर कथा ये आसूँ गोलोकर मेसेज आसूँ वैकुंठ लोकर कथा जो कथा को शतकड़ा अनुशत भाग लोक जानते ना तेणु आमको से सुजोग मिले आम से वैकुंठ कथा सब शुणीपे जाऊ आम दुई दिन तले जो कथा जो विश्राम देते जा पहुँची जा उद्धव गोपी मान पाखे बहुत एकांत स्थान रहसी एकांत स्थान समस्ते से जापर ना प्रवेश करें ना लक्ष्मीदेवी प्रवेश निषेध अन्य मान कथा छाड़ तेणु से उद्धव को गोपी मान जो कथा कहते आम से कथार पुणी आरंभ करवा श्लोक चार जानीमस्तांग जदुपते पार्षद समुपागतम भर्तृह प्रेषित पितृर भवान प्रिय चिकित्सया आम जान तुम कहीं आस आम जान ये सल्की मुड अभिमान कौन मान सल्की मुड रे कौन आम जान तुम कहीं आस ना कहीं तुम पिता पक आस ना सी चलीगले राजा हो गले लोक मैंने कहे निंदा करेंगे कृष्ण एमती राजा हो गले पचारे ना बाप माँ को तेणु ये निंदा रु मुक्त हाँपाई से पठेदेले तुमको पठेदेले तुम मो आम पाक पठे ना यदि कहे तुम जब पठे ना तो कहीं आस कहीं पिता माता पाक पठे तुमको आम पाक पठे ना एक आलोचना करते बर्तमान पुणी कौन अन्यथा गो ब्रजतस्य ना कहीं कौच एक पिता माता पठे तुम पाक पठे ना बोली ना अन्यथा आउ किए अच्छा अन्यथा गो ब्रजे ये गो ब्रज ये हूँ ब्रज ब्रजधाम बहुत श्रेष्ठ धाम ब्रज भगवद गीतार अंतिम कह ब्रज बोली शब्द व्यवहार कले भगवान ब्रज शब्द से रही पारे न नहीं कि रही पारे ना सर्वधर्मान् परित्यज्य मामेकं शरणं व्रज। ब्रज शब्द बहुत गुरुत्वपूर्ण शब्द ब्रज। तेणु गो गो मैंने गाभी मैंने जो अच्छा ये ब्रज ये हूँ मुख्य हूँ गाभी भगवान कौन सी ना कार्य ना कौन गोटे कौट जी चाकर करेंगे समझे पोषे कोटि कोटी जीव अच्छा आश्रय कर रही से कौट गोटे जाकर करेंगे आणिक देवे एक बहुनाम जो विधधाति कामान कोटि कोटि अनंत कोटि जीव रही समस्त कामना से पूरण कर किंतु तांकर कौन सी आवश्यकता नहीं तांकर किसी दरकार नहीं से स्वयं संपूर्ण से पूर्ण मध पूर्ण विदम पूर्णात् पूर्ण मध्य से हूँ पूर्ण किंतु तथापि तांकर हूँ कौन गो गाभी मान को सी चालना करती गो गाभी गोचारण करती कौन से शोक जो लक्ष्मी जो गाभी जो चलाती बोस गाभी मान जो चरण चारण करती कम होता चिंता मणि प्रकरसत मसुकल्प वृक्ष लक्ष्या वृतेषु सुरभि रविपालयन्तं लक्ष्मी सहस्र सदसं ब्रह्मसेव्यमानं गोविंदमादि पुरुषं तमहं भजामि। धाम हूँ चिंतामणि चिंतामणि कहले जहाँ चिंता कर से प्राप्त हो धाम हूँ ये आम जो धाम भूमि रही धाम हूँ चिंतामणि धाम चिंतामणि प्रस्तर प्रकार सदमसु कल्प वृक्ष से सब जो वृक्ष सब रही कल्प वृक्ष जहाँ चाहिए तापर से कल्प वृक्ष लक्ष्या वृत्ति से सुरभि रवि गा पालयंतम लक्ष लक्ष गावी से पालन करती कार्य हूँ ये आनंद गो पालन करवा आनंद से तीस लक्ष पशु मान कोड़े लक्ष ना तीस लक्ष पशु भितर भगवान कहले गो रक्षा गो गाभी को रक्षा दियो रक्षा कर ताले तुम मंगल हम जदि न रक्षा न कर कौन हम ना अमंगल कौन अमंगल बर्तमान देखुचे आम कह कौन अमंगल बर्तमान तेणु ये हूँ भगवान कथा को आम शुणा ना तो आम हैरान हवा दुख भोग करवा तेणु भगवान रक्षा वृत्ति सुरभि रवि लक्ष्मी सहस्र सतसंभ्रम सेव्यमान लक्ष लक्ष लक्ष्मी तांकर सेवा कर संभ्रम मन इच्छा सेवा करें ना मन संभ्रम भाव सेवा करेंगे भगवान दरकार ना कि काड़े मना कर ना ना दरकार नहीं तुम जाओ सी संभ्रम भयर सहित सेवा कर संभ्रम से विमान गोविंद महादि ये हूँ गोविंद आदिपुरुष तेणु गोव्रज किए अच्छा कि गोपी मैंने सल्की मुड्रे कौन मान अभिमान ये स्मरणीय न चक्महे तांकर के स्मरण योग्य अच्छा भगवान कहले मत स्मरण कर कौन मनमना भव मधुक्त मध्या मनमना मनमना भग मान मत मन स्मरण कर स्मरण ये स्मरण हूँ बहुत गुरुत्वपूर्ण आम कि ना कि स्मरण करवा मन कि ना कि स्मरण मनर तीनो धर्म रही गोटे है संकल्प विकल्प सब थे हम कि गोटे हूँ हाँ थिंकिंग फिलिंग विलिंग ये हूँ मनर धर्म चिंता करवा स्मरण करवा अनुभव करवा एवं इच्छा करवा यहाँ चाहिए यहाँ चाहिए इच्छा ये तीनो जिन मनर धर्म तेणु किना कि आम स्मरण करुचे कि चिंता करुचे कि चिंता करुचे तेणु आम को कहगला तुम स्मरण कर सब मत स्मरण कर माँ मन स्मर युद्ध च भगवान कहले मत स्मरण कर युद्ध कर जहाँ कर मत स्मरण कर महाप्रभु से कथा कहले कि भोजने कि सयने कि जागरणे चिंता कृष्ण जो अवस्था रे तुम भोजन कर शयन कर कि जाग्रत रुह भोजन कले जो आम कि चिंता करूनी किसी ना कि चिंता करुचे भगवान कथा चिंता कर भगवान कहले हर निश चिंत कृष्ण भल बदने खाली चिंता कर ना जो सुविधा हो बदन जुहा दे भगवान आम तर नाम नवा महामंत्र नाम नवा तेणु आमर क्या स्मरण करें ना भगवान स्मरण करवा भगवान क्या स्मरण करेंगे आम जदि जीवन अंत काल भगवान स्मरण करदे आम सिद्धि हो गले वेदावान सांख्य योगाभ्याम स्वधर्म परिनिष्ठया जन्मलाभ परपुंसा मंते नारायण स्मृति भागवतम द्वितीय स्कंद कहगला यदावान आम जो करुचे मनुष्य जन्म प्राप्त होचे आम किए सांख्य योग आलोचना करिए अष्टांग योग आचरण करिए स्वधर्म पालन करिए निष्ठार सहित सब सेवा करिए जहाँ करतु किंतु मनुष्य जन्मर श्रेष्ठ लाभ कौटा कि कहींपर जन्मलाभ पर पुंसा कौन हाँ भगवान कहे आम जाने कौन आम आसव केत लोक जानसा यदि सतश के लोक कोटि अच्छा लोक पृथ्वी अच्छा पचार पचार श्रेष्ठ लाभ कौटा कि कहींपर या जन्मलाभ पर पुंसा अंति नारायण स्मृति भगवान स्मृति है श्रेष्ठ लाभ मनुष्य जीवन सिद्धि होटा तेणु आमे भगवान स्मरण कर भगवान का स्मरण करेंगे आम कही से दिन षष्ठ स्कंद द्वितीय अध्याय विष्णु दूत मैंने भगवान निज जन मैंने आम जो भगवान को स्मरण करते भगवान कौन चिंता करगवान आम क्या चिंता कर मदियों तत्पुरुष निश्चया जो आम जो भगवान स्मरण करते सब कटे अच्छा जो भगवान स्मरण करते नाम जप करते से समय जो सी कौन मदियों भगवान चिंता करसरे ये व्यक्ति हूँ मोर व्यक्ति मदियों मया सर्वतो रक्षणीय छ दुई दस ये श्लोक कह जाए सर्वे नाम व्याहरण विष्णु जत् तत् विश्रामती भगवान नाम जो बड़े आम उच्चारण करे आम विषय भगवान चिंता कर आमे भगवान विषय चिंता करते मैंने भगवान आम विषय चिंता कर लव कौन ये प्रेम आदान प्रदान प्रेमटा एक तरफा नुह ददाती प्रतिगुणा आम जहाँ दौचे सी आमको दौरान आम चिंता करते सी आमको चिंता कर भगवान कौन चिंता कर मदियों ये हूँ मोर व्यक्ति मया सर्वतो रक्षण मुझे पूर्ण भाव रक्षा करी सर्वतो रक्षण कह करोना रक्षा करेंगे ना ना सर्वतो मानने कौन करोनाटा तरह अच्छे ना इनक्लूडेड ना ना एक्सक्लूसीव एटा एक्सक्लूड हो जाए इनक्लूसीव अफ एव्रीथिंग सर्वतो आम शुणुले कल नारायण कवच केम भगवान रक्षा करेंगे सबुठे सका उठी राति पर्यंत रही शुला बेले जहाँ जुआड़े जीव जुआड़े जहाँ कर सब नारायण रक्षा करेंगे नारायण कवच भगवान चिंता करम विषय कौन चिंता कर मया मदियों ये हूँ मोर व्यक्ति भगवान समेत समान किंतु जे भगवान भजन कर भगवान ताकू चिंता करावे ना भगवान नियम जो रही मेटेरियाल ल रही बहिरंगा शक्ति जो कथा रही कार्य रही से अनुसार सब नियंत्रित हे कि आम जो भगवान स्मरण करवा आम अलग रूल को आस स्पेशल रूल लागू हे भि आई पी वी आर भि आई पी भि आई पी खाली भि आई पी ना भि भि आई पी भगवान चिंता कर मधुयंग ये मोर व्यक्ति मया सर्वतो रक्षण मुझे रक्षा कर पूर्ण भाव रक्षा करी इति विष्णु और मती भवती भगवान मती यही भाव आसे भगवान आमको स्मरण करें भगवान को स्मरण कराया मैंने भगवान आमको स्मरण करु गोपी मैंने ये भाव कौन कौन अभिमान कौन सल्की मुड कौन कौन अन्यथा गोव्रज तस स्मरण न चक्षु आम देखी पार ना तर किए स्मरणीय अच्छा बोली सी आमको क्या स्मरण करना आम दिन रात स्मरण करे झुरी हो कितु सी आमको स्मरण करना सी मछुरा आराम रही राजा होगले गोपाला करुले सब रोला चोरी करुले खाया मिल ना माँ दौ ना खाया चार बोल चोरी करुले प्रसिद्ध रजे प्रसिद्ध नवनीत चौरम गोपांगना चौरम अनेक जन्मार्जित पाप चौरम चौराग्रगण्य पुरुषं मिलूनी किसी कौन करेंगे चोरी करेंगे जे प्रसिद्ध हम नवनी खाया को दौना माँ नौ लक्ष गावी अच्छे कि दौना किसी खाया को जाना सब आड़े चोरी कर चौराशी कौन चौराशी कोश पदमंडल सबुठ जा चोरी कर जुआड़े देखे सी प्रजे प्रसिद्ध हम बजे सी हूँ प्रसिद्ध नवनीत चौर गोपांग नाना चतुकूल चौर भाव किसी कपड़ा किसी नहींगले मुझे पिंधापिंधि करी लुगापड़ा पिंधि
ଏଇଟା ବି ନେଇକିରି ଏ ଗାଧୋଇ ଚୋରି ଚୋରି କରି ନେଇ ଗଲେ ସେମାନେ ସ୍ନାନ କରୁଛନ୍ତି ଗୋଲଗ୍ନ ହେଇକିରି ବସ୍ତ୍ର ରଖିଦେଇଛନ୍ତି, ବର୍ତ୍ତମାନ ସୁଯୋଗ ମିଳିଲା ନେଇଯିବା ବର୍ତ୍ତମାନ ଏଇଟା ଦେବା, ପିତାମାତାଙ୍କୁ ଦେବି, ମୋ ପାଇଁ ପ୍ୟାଣ୍ଟ ସାର୍ଟ କରିବେ, ତାଙ୍କର ଧୋତି ଧୋତି ପରି ଉତ୍ତରୀୟ ସବୁ କରିବେ। ଭଗବାନଙ୍କର ପୁରୁଷ ସ୍ତ୍ରୀ ଭେଦ ନାହିଁ, ଆମେ ସବୁବେଳେ ତାଙ୍କୁ ପିନ୍ଧଉଛେ, ସ୍ତ୍ରୀ କପଡ଼ା ସବୁ ପିନ୍ଧଉଛେ ଭଗବାନଙ୍କର। ତେଣୁ ଗୋପାଘନନାମ ଚତୁକୋଳ ବନିକ ଜନ୍ମା, କିନ୍ତୁ ଇଏ ହେଉଛି ଏଭଳି ଚୋର, ଏ ଚୋର କେହି ଚୋରି କରିପାରିବେ ନାହିଁ, ଏଭଳି ଚୋର କେହି ହେଇପାରିବେ ନାହିଁ ଭଗବାନ ଛଡ଼ା। କ'ଣ ଆମେ ଚୋରି କରିଦେବା, ଲୋନ୍ ଚୋରି କରିବା ବା ବସ୍ତ୍ର ଚୋରି କରିଦେବା, ଆମେ ସବୁ କରିପାରିବା, କିନ୍ତୁ ଅନେକ ଜନ୍ମ ଅର୍ଜିତ ପାପ ଚୋର ଆମେ ଏଇଟା କରିପାରିବା ନାହିଁ, ଭଗବାନଙ୍କ ଭଳି ଆମେ ଏଇଟା କରିପାରିବା ନାହିଁ, ଅନ୍ୟର ପାପକୁ ଆମେ ଚୋରି କରିପାରିବା? ଆମେ ପାପରେ ସେଥିପାଇଁ ବର୍ତ୍ତମାନ ସବୁ ଯାଉଛନ୍ତି, ପାପରେ ଯେଉଁ ଯାଉଛନ୍ତି ସବୁ, କରୋନାରେ ଯାଉଛନ୍ତି ସବୁ, ପାପ ପାପକର୍ମ ଫଳସ୍ୱରୂପ ଯାଉଛନ୍ତି। ପାପକର୍ମ ଚୋରି କିଏ କରିବ? ସେ ପାପକର୍ମ ପ୍ରତିକ୍ରିୟାକୁ କିଏ ଚୋରି କରିବ? ଭଗବାନ। ଅନେକ ଜନ୍ମ, ଗୋଟିଏ ଜନ୍ମ ନୁହଁ, ଦୁଇ ଜନ୍ମ ନୁହଁ, କୋଟି କୋଟି ଜନ୍ମ, ଅନନ୍ତ କୋଟି ଜନ୍ମ, ଅନାଦି ବହିର୍ମୁଖ ଆମେ ଅନାଦିକାଳରୁ ରହିଛେ ଭଗବାନ ବୁଲିକିରି, ବହୁତ ପ୍ରକାର ପାପ କାର୍ଯ୍ୟ କରୁଛେ, ସେଥିପାଇଁ ଘୁରି ବୁଲୁଛେ, କିନ୍ତୁ ସବୁ ପାପକୁ ସେ ଚୋରି କରିନେବେ। ଇଏ ଏଭଳି ଚୋର, ପ୍ରସିଦ୍ଧ ଚୋର, ଚୌରାଗ୍ରଗଣ୍ୟଂ, ଚୋର ସବୁଥିରେ ସେ ଅଗ୍ରଗଣ୍ୟ ଟପର, ସିଏ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଅସମର୍ଦ୍ଧ ତତ୍ତ୍ୱ ସିଏ, ତାଙ୍କୁ କେହି ଜିତିପାରିବେ ନାହିଁ, କେହି ସମାନ ହୋଇପାରିବେନି ତାଙ୍କ ସହିତ। ସେହି ଚୌରାଗ୍ରଗଣ୍ୟଂ, ଅଗ୍ରଗଣ୍ୟ ସବୁଠାରୁ ଶ୍ରେଷ୍ଠ ଚୋର ସିଏ, ଚୌରାଗ୍ରଗଣ୍ୟଂ ପୁରୁଷ, ମୁଁ ଆମ ସେବାଙ୍କୁ ନମସ୍କାର କରି ପୁରୁଷଙ୍କୁ ନମସ୍କାର କରିବି, ଚୋରି ହେଲେ କ'ଣ ହେବ? ସେ ସୁନ୍ଦର ଚୋର, ଏଭଳି ଭାବରେ ଚୋର କରନ୍ତୁ, ମୋର ଯେଉଁ ଯେତେ ପାପ ଅଛି ସେ ଚୋରି କରି ନେଇଯାଆନ୍ତୁ ପ୍ରଭୁ। ଏ ଭକ୍ତର ପ୍ରାର୍ଥନା ଭଗବାନଙ୍କୁ, ଆପଣ ଯେତେ ଚୋରି କରୁଛନ୍ତି ମୋର ଏଇଟା ଟିକେ ନେଇଯାଆନ୍ତୁ, ଚୋରି କରି ନେଇଯାଆନ୍ତୁ ପ୍ରଭୁ, ଏ ଭକ୍ତର ପ୍ରାର୍ଥନା। ତେଣୁ ତାଙ୍କର କିଏ ସ୍ମରଣୀୟ? ଆମ ତ କିଏ ତାଙ୍କୁ ସ୍ମରଣୀୟ? ଆମେ କୌଣସି ଭଲ ପାଆନ୍ତି ଯେ ଆମକୁ ସ୍ମରଣ କରିବେ, ସେଠି ରହିଲେ ବହୁତ ଆନନ୍ଦରେ ରହିଲେ, ରାଜା ହେଇଗଲେ, ଏଠି ଚୋରି କରୁଥିଲେ ସେଠି କିଛି ନାହିଁ, ରାଜା ଯାହା ଚାହିଁବ ମିଳିଯିବ, ସମସ୍ତେ ସମ୍ମାନ ପ୍ରଦର୍ଶନ କରିବେ। ଏଠି ଗାଈ ଜଗାଉଥିଲା, ଗାଈ ଚରାଉଥିଲା, ଉଠିକିରି ଗାଈ ଚରିବାକୁ ଯାଉଥିଲା, ପିଲାମାନେ ତା କାନ୍ଧରେ ଚଢ଼ି ଯାଉଥିଲେ, ମା ତାକୁ ବାନ୍ଧି ପକାଉଥିଲେ, କେତେ କ'ଣ ସବୁ ତାଙ୍କୁ ଅସୁବିଧା ନ ହୋଇଛି, ଆଉ ସେ ସ୍ମରଣ କରିବେ ଏଇଟାକୁ? ଆରେ ବାପ ରେ ବାପ, ମୁଁ ଯାଉ ଝପ ଝପ ପଳା ଯାଇଛି, ସଜୀବତୀ ନା କ'ଣ ଗୋଟେ ରହିଛି, ଯିଏ ପଳେଇବ ସିଏ ବଞ୍ଚିଯିବ। ତେଣୁ ବର୍ତ୍ତମାନ ବୃନ୍ଦାବନ କଥା, ଗୋବ୍ରଜ କଥା କାହିଁକି ସେ ସ୍ମରଣ କରିବେ? ଆମେ ଦେଖିପାରୁନାହୁଁ, ନ ଚକ୍ମା ହେ, ଆମେ ଦେଖିପାରୁନାହୁଁ, ତମେ ଦେଖିପାରୁଥିବ ଯଦି ଦେଖିପାରୁଥିବ, ମୁଁ କିନ୍ତୁ ଦେଖିପାରୁନା, ଆମେ ଦେଖିପାରୁନାହୁଁ, ବହୁବଚନରେ କୁହାଯାଇଛି ନ, ଆମେ ଦେଖିପାରୁନାହୁଁ। ସ୍ନେହାନୁବନ୍ଧ ବନ୍ଧୁ ନା, କିନ୍ତୁ ସ୍ନେହାନୁବନ୍ଧ, ଏ ଯେଉଁ ସ୍ନେହ ରହିଛି, ସ୍ନେହଟା ରହିଛି ଅନୁବନ୍ଧ, ଇଏ ଗୋଟେ ବନ୍ଧନ, ସ୍ନେହ ଅନୁବନ୍ଧ ବନ୍ଧୁ ନା, ବନ୍ଧୁ ବନ୍ଧୁ କହିଲେ ଏଇ ଯେଉଁ ସ୍ନେହ ଅନୁବନ୍ଧ ରହିଛି, ନିଜ ଜନ ଜ୍ଞାତି କୁଟୁମ୍ବ ଏସବୁ ରହିଛି, ଏମାନେ ସବୁ ସ୍ନେହାନୁବନ୍ଧ, ସ୍ନେହ ରହିଛି ତାଙ୍କ ସହିତ, ସ୍ନେହାନୁବନ୍ଧ ବନ୍ଧୁ ନା। ମୁନିରପି ସୁଦୁସ୍ତଜ୍ୟ, ଏ ସାଧାରଣ ବ୍ୟକ୍ତି କଥା ଛାଡ଼ନ୍ତୁ, ମୁନିମାନେ ମଧ୍ୟ ତାଙ୍କୁ ତ୍ୟାଗ କରିପାରନ୍ତି ନାହିଁ, ସୁଦୁସ୍ତଜ୍ୟ, ଖାଲି ଦୁସ୍ତଜ୍ୟ ନୁହଁ, ସୁଦୁସ୍ତଜ୍ୟ ଅତ୍ୟନ୍ତ ଦୁସ୍ତଜ୍ୟ, ତ୍ୟାଗ କରିହେବ ନାହିଁ, ମୁନିମାନେ ମଧ୍ୟ ତ୍ୟାଗ କରିପାରିବେନି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏ ଶ୍ଳୋକରେ ଭାଷ୍ୟରେ କହୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ସ୍ମରଣୀୟଂ ସ୍ମରଣ ଯୋଗ୍ୟଂ ଜନଂ କମପି ନ ଚକ୍ମେ। ସ୍ମରଣ ଯୋଗ୍ୟ ହେଲେ ସିନା ଆମେ ସ୍ମରଣ କରିବା, ଆମେ ଅତୀତ କଥା ଆମେ ସ୍ମରଣ ପଡ଼ୁଛୁ, ମନେ ପଡ଼ିଯାଉଛୁ, ବିଭିନ୍ନ ଅକେଜନ୍ରେ କେଉଁ କେଉଁ ପରିସ୍ଥିତିରେ ଗୋଟେ ପୁରୁଣା କଥା ମନେ ପଡ଼ିଯିବ, ବହୁତ ବର୍ଷ ତଳର କଥା ମନେ ପଡ଼ିଯିବ, କାରଣ ସେହି ପରିସ୍ଥିତି ଗୋଟେ ଆସିଲା, ସେ ପରିସ୍ଥିତି ଆସିଲା ସେ ସ୍ମରଣ କରିଦେବେ, ସ୍ମରଣ ଯୋଗ୍ୟ ହେଇଥିଲେ ସିନା ସ୍ମରଣ କରିବା, ଯେଉଁଟା ସ୍ମରଣ ଯୋଗ୍ୟ ନୁହେଁ ସେଇଟା କ'ଣ ସ୍ମରଣ ଆସୁଛି ଆମର? ସେଭଳିଆ ଗୋଟେ କଥା ହେଇଥିବ ବୋଲି ଆମକୁ ସ୍ମରଣ ଆସୁଛି। ସ୍ମରଣ ଯୋଗ୍ୟ ଜନଂ କମପି, ତାଙ୍କର କିଏ ସ୍ମରଣ ଯୋଗ୍ୟ ଅଛନ୍ତି ଆମର ଏଠି ଆମ ଭିତରେ? କାହାକୁ ଆମେ ଦେଖିପାରୁନାହୁଁ, ନ ପଶ୍ୟାମ, ଆମେ ଦେଖିପାରୁନାହୁଁ। ସ୍ମୃତୟୋ ଯଶୋଦାନନ୍ଦୟୋ ପିତୃରପି ତେନ ଯଦି ଏବ ମନାଦର କୁତ ତଥା ଅସ୍ମଦା ଅସ୍ମା ଅସ୍ମଦାଧୀନଂ ତଦୀୟ ସ୍ମୃତୁ କହୁ ମିକାୟା ଯୋଗ୍ୟତା। ଅର୍ଥ ହେଉଛି କ'ଣ ନା, ଶ୍ରୀକୃଷ୍ଣଙ୍କର ସ୍ମରଣଯୋଗ୍ୟ କେହି ନାହାନ୍ତି। ନନ୍ଦ ଯଶୋଦା ଯଦିଓ ଅଛନ୍ତି, ପିତାମାତା ଅଛନ୍ତି, କିନ୍ତୁ ସେ ତାଙ୍କୁ ଏଇ ରୂପ ଅନାଦର କରେ ତାଙ୍କୁ ମଧ୍ୟ ଅନାଦର କରୁଛନ୍ତି, ଆଦର କରୁନାହାନ୍ତି। କାହିଁକି? ତାହେଲେ ତାହାର ସ୍ମରଣ ପଥେ ଆରୋହଣ ଯୋଗ୍ୟତା କଥା ହୋଇତ ହେବେ। ଯଦି ସେ ସବୁ ଅନାଦର ଆଦର ଯଦି କରୁଥାନ୍ତେ ତାହେଲେ ସ୍ମରଣ କରିଥାନ୍ତେ, ସ୍ମରଣ ଯୋଗ୍ୟ ନୁହନ୍ତି, ଆଦର କରୁନାହାନ୍ତି, ତେଣୁ କେମିତି ଆଉ ତାଙ୍କ ସ୍ମରଣ କେମିତି ଆସିବ? ପିତାମାତା ଆସିବେ। ଆର ଅର୍ଥ ହେଉଛି କ'ଣ? ଏଇଟା ହେଉଛି କ'ଣ ଅଭିମାନରେ ସେ କଥା କୁହାଯାଉଛି। ଆର ଅର୍ଥ ହେଉଛି କ'ଣ? ଯଦି ପିତାମାତା ତାଙ୍କର ସ୍ମରଣ ହେଉନାହାନ୍ତି, ଆମେ କ'ଣ ସ୍ମରଣ ହେବା? ପିତାମାତା ତାଙ୍କ ସ୍ମରଣ ହେଉନାହାନ୍ତି। ଆର ଅର୍ଥ ହେଉଛି କ'ଣ? ସନ୍ନ୍ୟାସୀ ମଧ୍ୟ ବନ୍ଧୁମାନଙ୍କ ପ୍ରତି ସ୍ନେହ ଅନୁରାଗ ଦୁଶ୍ଚର୍ଯ୍ୟ ବନ୍ଧୁ କ'ଣ ଯେଉଁମାନେ ସନ୍ନ୍ୟାସୀମାନେ ମଧ୍ୟ ତାଙ୍କର ଯେଉଁ ପିତାମାତା ଏସବୁ ରହିଛନ୍ତି, ତାଙ୍କର ବନ୍ଧୁବାନ୍ଧବ ସବୁ ରହିଛନ୍ତି, ତାଙ୍କୁ ମଧ୍ୟ ସେ ତ୍ୟାଗ କରିପାରନ୍ତି ନାହିଁ ବା ତାଙ୍କୁ ସ୍ମରଣ ନ କରି ରହିପାରନ୍ତି ନାହିଁ। କୃଷ୍ଣଙ୍କର ହେଉଛି କୃଷ୍ଣଙ୍କର ପରସ୍ତ୍ରୀମାନଙ୍କର ମଧ୍ୟ କ୍ରୀଡ଼ା କରିବା ତାହାର ଦୃଷ୍ଟି, କିନ୍ତୁ କୃଷ୍ଣଙ୍କର ହେଉଛି କ'ଣ ସ୍ୱଭାବ ହେଉଛି? ସେ ଅନ୍ୟ ସ୍ତ୍ରୀମାନଙ୍କ ସହିତ କ୍ରୀଡ଼ା କରିବେ ବା ରାସ କରିବେ ଏସବୁ ରହିଛି। ତେଣୁ ସେଠି ମଧ୍ୟ ମିଳିଗଲେ ସ୍ତ୍ରୀମାନେ ମିଳିଯିବେ, ସେଠି ରାସ କରିବେ, ଆମେ କାହିଁକି ପଚାରିବେ? ତେଣୁ ତାଙ୍କର କେତେ ବୈରାଗ୍ୟ, କେତେ ବୈରାଗ୍ୟ! ଭଗବାନ ହେଉଛି ବୈରାଗ୍ୟ, ଏଇଟା ପ୍ରକୃତରେ ତାଙ୍କର ବୈରାଗ୍ୟ ଭଗବାନଙ୍କର। ଭଗବାନ ଯେଉଁ ଛଅଟି ଐଶ୍ୱର୍ଯ୍ୟ ରହିଛି, ତା ଦେହରୁ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଭଗବାନ ବୈରାଗ୍ୟ। ସେ ବୈରାଗ୍ୟ ବିଦ୍ୟାକୁ ଶିକ୍ଷା ଦେବା ପାଇଁ ମହାପ୍ରଭୁ ଆସିଥିଲେ। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷାର୍ଥମେକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରୀ କୃପାମ୍ ବୁଧିର୍ଯ୍ୟସ୍ତମଂ ପ୍ରପଦ୍ୟେ। ବୈରାଗ୍ୟ, ଆମେ ଯଦି ଭକ୍ତି କରୁଛେ ମାନେ ଆମର ବୈରାଗ୍ୟ ଆସିବ। ସେଥିପାଇଁ ଆମର ଦଶମ ଅପରାଧ ହେଉଛି ସେଇଟା, ଗୁରୁଙ୍କ ଠାରୁ ଏତେ ଶିକ୍ଷା ଲାଭ କରିବା ପରେ ମଧ୍ୟ ଭୌତିକ ଆସକ୍ତି ରହିଲା, ବୈରାଗ୍ୟ ଆସିଲା ନାହିଁ। ଭଗବାନ ପ୍ରତି ଭକ୍ତି ହେଉଛି ମାନେ ଏଇ ଦୁଇଟି ଜିନିଷ ଆସିବ, ଅଟୋମେଟିକାଲି ଆସିବ। କ'ଣ କ'ଣ? ବାସୁଦେବ ଭଗବତୀ ଭକ୍ତିଯୋଗ ପ୍ରୟୋଜିତ। ଭଗବାନ ପ୍ରତି ଯଦି ଆମେ ଭକ୍ତି କରିବା ତାହେଲେ ଜନୟତି ଆସୁ ବୈରାଗ୍ୟମ୍। ଏ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟା କହିଲେ ସତ ଗୋସ୍ୱାମୀ, ଖୁବ୍ ଶୀଘ୍ର ତାଙ୍କର ଆସିବ ଏଇଟା। କ'ଣ ଆସିବ? ବୈରାଗ୍ୟ ଆସିବ। ଆଉ କ'ଣ ଆସିବ? ନା ଜ୍ଞାନ, ଜ୍ଞାନ ମଧ୍ୟ ଯତ୍ ଅହିତୁକମ୍, ଅହିତୁକ ଭାବରେ ସେ ଜ୍ଞାନ ଦେବେ। ଭଗବାନ ଭକ୍ତି କରିବା ମାନେ ଏଇ ଦୁଇଟି ଜିନିଷ ଆସିବ। ଆମେ ଏଇ ଦୁଇଟି ଜିନିଷ ଆସୁନାହିଁ ମାନେ ଭକ୍ତି ହେଉନାହିଁ, ଆମେ ବୁଝିପାରିବା ଏଇଭଳି ଭାବେ ବୁଝିପାରିବା। ଆମର କେତେ ଜୋର ଭକ୍ତି ବୈରାଗ୍ୟ ଆସିଛି, କେତେ ଜ୍ଞାନ ଆସିଛି, ଆମେ ସେଇଥିରୁ ଆମେ ଅନୁଭବ କରିବା ଆମେ ଭକ୍ତି ଆମେ କେତେ ଦୂର ଅଗ୍ରଗତି କରିଛେ। ଏଇଟା କାହାକୁ କହିବା ପଚାରିବା ଦରକାର ନାହିଁ, ଆମେ ନିଜେ ନିଜେ ସେଇଟା ଅନୁଭବ କରିବା। ତେଣୁ ଇଏ ଯେଉଁ ବୈରାଗ୍ୟ, ଇଏ ଭଗବାନଙ୍କ ବୈରାଗ୍ୟ। କ'ଣ? ସବୁ ଐଶ୍ୱର୍ଯ୍ୟ ଯେଉଁ ରହିଛି ବୃନ୍ଦାବନର ଯେଉଁ ମାଧୁର୍ଯ୍ୟକୁ ସେ ତ୍ୟାଗ କରିଦେଲେ, ଏଇଟା ତାଙ୍କର ବୈରାଗ୍ୟ। ଭଗବାନ ବୈରାଗ୍ୟ ଦେଖାଇଦେଲେ, ଖାଲି ଥିଓରିଟିକାଲି କହିଲେ ନାହିଁ, ବୈରାଗ୍ୟ ଦେଖାଇଦେଲେ, ପ୍ରାକ୍ଟିକାଲି ଦେଖାଇଦେଲେ। ଶହେ ବର୍ଷ କାଳ ଆସିଲେ ନାହିଁ, ଲାଷ୍ଟକୁ ଆସିବେ, ତାଙ୍କ ସହିତ ପଠାଇଦେବେ, ଭଗବତ ଧାମ ପଠାଇଦେଇ ପଳାଇଯିବେ, ଏକଥା ଆସିବ। ପରେ ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ଭଗବାନଙ୍କ ବୈରାଗ୍ୟ। ସେଠି କ୍ରନ୍ଦନ କରୁଛନ୍ତି, ଆମେ କହୁଥିଲୁ ସେ କଥା, ଯେତେବେଳେ ଯାଇଥିଲେ ପଢ଼ିବା ପାଇଁ ସନ୍ଦୀପନୀଙ୍କ ପାଖକୁ ଯାଇଥିଲେ ଉଜ୍ଜୟିନୀ, ସେଠି ମଧ୍ୟ କ୍ରନ୍ଦନ କରୁଥିଲେ, ସବୁଦିନ ରାତିରେ କ୍ରନ୍ଦନ କରୁଥିଲେ। ବଳରାମ କୃଷ୍ଣ ଦୁଇଜଣ ଯାକ ଶୟନ କରୁଥିଲେ, କୁଣ୍ଡାକୁଣ୍ଡି ହେଇକି ଶୟନ କରୁଥିଲେ, କ୍ରନ୍ଦନ କରିକି ଶୟନ କରୁଥିଲେ, ବୃନ୍ଦାବନ କଥା ସ୍ମରଣ କରି କ୍ରନ୍ଦନ କରୁଥିଲେ ଭଗବାନ। ଆଜି ବୃନ୍ଦାବନବାସୀମାନେ ଯେଉଁଭଳି କ୍ରନ୍ଦନ କରୁଛନ୍ତି, ସେଇଭଳି ଭାବରେ ସେ ମଧ୍ୟ କ୍ରନ୍ଦନ କରୁଛନ୍ତି। ଇଏ ହେଉଛି ଭଲ ପାଇବା, ଏ ନୁହଁ ଖାଲି ଆମେ ଭଗବାନଙ୍କୁ ଇଏ କରି ଭଗବତ ଭଗବାନ କହିଲେ ନା, ଯିଏ ଯଥା ମାଙ୍କ ପ୍ରବଦ୍ୟନ୍ତେ ତାଙ୍କ ସତ୍ୟ ଭଜାମ୍ୟମ୍, ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଯିବେ ମୁଁ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ଗୋପୀମାନଙ୍କ ପାଖରେ ସେ କରିପାରିଲେ ନାହିଁ, ସେ ପ୍ରତିଜ୍ଞା ଭଙ୍ଗ ହୋଇଗଲା, ତେଣୁ ତାଙ୍କ ପାଖରେ ସେ ଋଣୀ ରହିଲେ। ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ ସେ କଥା କହିଛନ୍ତି, ନ ପାରୟଂ ନିରବଧ ସଂଯୁଜା ସୁସାଧୁ କୃତା ବିଭୁଧା ଯୁଷା ପିଭ ଯାହା ମା ଭଜନ ଦୁର୍ଜର ଘେୟ ଶୃଙ୍ଖଳ ସଂଯୁଷ ତଦ୍ଭ ପ୍ରତିଜାତ ସାଧୁନା। ତମେ ଯେଉଁଭଳି ଭାବରେ ମୋ ପାଇଁ ସବୁକିଛି ତ୍ୟାଗ କରିଦେଇଛ, ମୁଁ ସେଭଳି କରିପାରିବି ନାହିଁ, ମୁଁ ତୁମ ପାଖରେ ଋଣୀ ରହିଗଲି। ତମେ ଯେଉଁ ମୋତେ ଭଲ ପାଉଛ, ଇଏ ହିଁ ତୁମର ଫଳ, ଆଉ କିଛି ତା ଫଳ ପ୍ରତିବଦଳରେ କିଛି ଦେଇପାରିବି ନାହିଁ। ତେଣୁ ଭଗବାନ ତାଙ୍କ ପାଇଁ କ୍ରନ୍ଦନ କରୁଛନ୍ତି, ଗୋପୀମାନେ ଭଗବାନ ପାଇଁ କ୍ରନ୍ଦନ କରୁଛନ୍ତି, ଭଗବାନ ତାଙ୍କ ପାଇଁ କ୍ରନ୍ଦନ କରୁଛନ୍ତି, ଏଇଭଳି ଭାବର କଥା। ତେଣୁ ଇଏ ବର୍ତ୍ତମାନ ଯେଉଁ ରହିଛି ଅଭିମାନରେ ଏକଥା ସବୁ କହୁଛନ୍ତି। ବୈରାଗ୍ୟ କୃଷ୍ଣଙ୍କର ବୈରାଗ୍ୟ କେତେ ଦେଖ, ଆମକୁ ସବୁ ଆମ ସହିତ ରାସଲୀଳା କଲେ, ସବୁ କଲେ କିନ୍ତୁ ପୁଣି ଭୁଲିଗଲେ, ଇଏ ତାଙ୍କର ବୈରାଗ୍ୟ। ତାଙ୍କ ବୈରାଗ୍ୟ ରହିଛି, ତା'ର ତ ସେଠି ଯାଇକି ପୁଣି କରିବେ ରାସଲୀଳା କରିବେ, ଆମକୁ କାହିଁ ପଚାରିବେ। ଆମଠାରୁ ସେମାନେ ଉନ୍ନତ, ଏମାନେ ସବୁ ଲକ୍ଷ୍ମୀ, ଆମେ ସାର୍ ଗୌଡ଼ିଣୀ, ଆମେ ଗୌଡ଼ିଣୀ ଝିଅ ବା ବୋହୂ ବା ଯାହା ବି ହଉ, କିନ୍ତୁ ସେମାନେ ସବୁ ଲକ୍ଷ୍ମୀ, ମଥୁରା ରାଜ, ରାଜ ପରିବେଶ, ରାଜ କନ୍ୟା, ସେମାନେ ସବୁ ରାଜା, ରାଜାଙ୍କର ସବୁ କନ୍ୟାମାନେ। ଆଉ ସେଠି ସେ ବି ଇଏ କରିବେନି, ତାଙ୍କ ସହିତ ନୃତ୍ୟ କରିବେନି, ଏସବୁ ଆମେ ତ କିଛି ଜାଣିନାହୁଁ। ସେମାନେ ବହୁତ କଥା ଜାଣିଛନ୍ତି, ବହୁତ ଜ୍ଞାନ ତାଙ୍କର, ଆମେ କିଛି ପାଠ ପଢ଼ିନାହୁଁ। ସେ ବହୁତ ପାଠ ପଢ଼ିଛନ୍ତି, ବହୁତ ତାଙ୍କର କଳା ଚାତୁରୀ ସବୁ ରହିଛି, ବହୁତ ଉନ୍ନତ ସ୍ତରର ସିଏ, ଆମକୁ କାହିଁକି ସେ ପଚାରିବେ, ଏଇଭଳି ଭାବରେ ଅଭିମାନରେ କହୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ ଏଠି କହୁଛନ୍ତି, ମୁନେରପି କହିଲେ ଆତ୍ମାରାମସ୍ୟାପି, ଆତ୍ମାରାମ ଦୁଇ ଜଣ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଭୌତିକ ଜଗତରେ, ଗୋଟେ ହେଉଛନ୍ତି ଆତ୍ମାରାମ, ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ। ଶତକଡ଼ା 99 ଭାଗ ଲୋକ ହେଉଛନ୍ତି ଇନ୍ଦ୍ରିୟାରାମ। ଇନ୍ଦ୍ରିୟକୁ କେମିତି ଆନନ୍ଦ ଦେବା ସେଇଟା ଚିନ୍ତା, ଆତ୍ମା ସ୍ତରକୁ ଯାଇନାହାନ୍ତି, ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ତେଣୁ ଇନ୍ଦ୍ରିୟକୁ କେମିତି ଆନନ୍ଦ ଦେବା ସେଇଥିରେ ହିଁ ରହିଛନ୍ତି, ତା ଉର୍ଦ୍ଧକୁ ଯାଇପାରିଲେ ନାହିଁ। ଇନ୍ଦ୍ରିୟାଣି ପରାଣି ଆହୁର ଇନ୍ଦ୍ରିୟ ଝିଅ ପରଂ ମନ, ମନସ୍ତୁ ପରା ବୁଦ୍ଧି, ଯେଉଁ ବୁଦ୍ଧି ପରତସ୍ତୁ ସ। ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସେ ମହାରାଜ କଥାଟି କହନ୍ତି, ଯେ ଗୋଟେ ଏଇଟା ଗୋଟେ କ'ଣ ଗୋଟେ ଗୋଟେ ପାରାଡକ୍ସ ବା ଯାହାକୁ, ମ୍ୟାନ୍ ଇଟ୍ସ ଟୁ ଲିଭ୍ ଅର୍ ଲିଭ୍ସ ଟୁ ଇଟ୍। ଆମେ ଖାଇବା ପାଇଁ ବଞ୍ଚୁଛେ ନା ବଞ୍ଚିବା ପାଇଁ ଖାଉଛେ, ଲୋକମାନେ କେହି କହିପାରନ୍ତି ନାହିଁ ପ୍ରକୃତରେ, କିଏ କହିବେ ଖାଇବା ପାଇଁ ବଞ୍ଚୁ, କିଏ କହିବେ ବଞ୍ଚିବା ପାଇଁ ଖାଉଛେ, ଆମେ କ'ଣ ପାଇଁ ଖାଉଛେ, ବଞ୍ଚିବା ପାଇଁ ଖାଉଛେ ନା ଖାଇବା ପାଇଁ ବଞ୍ଚୁଛେ, କ'ଣ ଜିନିଷ? ଯେଉଁମାନେ ଇନ୍ଦ୍ରିୟାରାମ ସେମାନେ କହିବେ ମ୍ୟାନ୍ ମ୍ୟାନ୍ ଲିଭ୍ସ ଟୁ ଇଟ୍, ବଞ୍ଚିଛି କାହିଁକି ନା ଖାଇବା ପାଇଁ। ଇନ୍ଦ୍ରିୟାରାମ ଇନ୍ଦ୍ରକୁ ଉପଭୋଗ ଦେବ ବିଭିନ୍ନ ପ୍ରକାର ଖାଦ୍ୟ ଖାଲି ନାହିଁ, ଆହାର ନିଦ୍ରା ଭୟ ମୈଥୁନ, ଏ ହେଉଛି ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଏଇଟା, ଯେତେ ପ୍ରଚୁର ପରିମାଣରେ ଆହାର କରିପାରିବା, ପ୍ରଚୁର ପରିମାଣ ନିଦ୍ରା ଭୟ ବା ପ୍ରଚୁର ପରିମାଣ ଭୟ ମାନେ ଭୟ କାରଣ ଆନନ୍ଦ କି ଭୟ ମାନେ ସୁରକ୍ଷା, ଏଭଳି ଭାବରେ ସୁରକ୍ଷା ଭିତରେ ରହିବା ଯେମିତି ରହିଥିଲା ଲାଡ଼େନ ରହିଥିଲା, ବହୁତ ସୁରକ୍ଷା ଭିତରେ ରହିଥିଲା, ପାକିସ୍ତାନ ସୈନ୍ୟମାନ ମଧ୍ୟରେ ରହିଥିଲା, କ୍ୟାମ୍ପ କରି ରହିଥିଲା, ସୁରକ୍ଷିତ ହେଇଛି ଭାବୁଥିଲା, ଚିନ୍ତା କରୁଥିଲା। ଦୁର୍ଯ୍ୟ ଏବେ ହିରଣ୍ୟକଶିପୁ ଆସିବ, ହିରଣ୍ୟକଶିପୁ କଥା ଆସିବ 6 ତାରିଖ, ନୃସିଂହଦେବଙ୍କ କଥା ଆସିବ, ହିରଣ୍ୟକଶିପୁ ବହୁତ ସୁରକ୍ଷା ପ୍ରାପ୍ତ ହୋଇଥିଲା, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ, ଅମକରେ ମରିବ ନାହିଁ, ସମକର ନାହିଁ 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 ନେବର ସେ ନୁହଁ, କେଉଁଥିରେ ମରିବ ନାହିଁ, ସିଏ ପୂର୍ଣ୍ଣ ସୁରକ୍ଷିତ, ପୂର୍ଣ୍ଣ ସୁରକ୍ଷିତ ଥିଲା। କିନ୍ତୁ ଆସିଗଲେ ଭଗବାନ ଆସିଗଲେ, ସବୁ ସୁରକ୍ଷାକୁ ସୁରକ୍ଷା କବଚକୁ ଭାଙ୍ଗିକିରି ଆସି ପହଞ୍ଚିଗଲେ, ସବୁ ସୁରକ୍ଷା କବଚ ଭାଙ୍ଗିଦେଲେ, ଭାଙ୍ଗି ତାକୁ ହତ୍ୟା କଲେ, ଏଇଭଳି ଭାବରେ କଥା। ଇନ୍ଦ୍ରିୟମାନଙ୍କୁ ଆନନ୍ଦ ଦେବା ପାଇଁ ସମସ୍ତେ ରହୁଛନ୍ତି, ଇନ୍ଦ୍ରିୟ ସ୍ତରରେ ସମସ୍ତେ ରହିଛନ୍ତି, ସମସ୍ତେ ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ସେଥିପାଇଁ ଭଗବତ ଗୀତାକୁ ବୁଝିପାରିବେ ନାହିଁ କେହି। ପ୍ରଭୁପାଦ ମହାରାଜ କହିଛନ୍ତି, କାହିଁକି ଭଗବତ ଗୀତାରେ ଏତେ ଭାଷ୍ୟ ରହିଛି ନା, ସମସ୍ତେ ଇନ୍ଦ୍ରିୟ ସ୍ତରରେ ରହିଛନ୍ତି, ଇନ୍ଦ୍ରିୟ ସ୍ତରରେ ରହିକି ଚିନ୍ତା କରୁଛନ୍ତି, ଏମିତି ସେମିତି ସେମିତି କରି ଚିନ୍ତା କରୁଛନ୍ତି। ଭଗବତ ଗୀତା ହେଉଛି ଆତ୍ମା ସ୍ତରର କଥା, ତୁମେ ଇନ୍ଦ୍ରିୟ ସ୍ତରରୁ ଆହୁରି ଉର୍ଦ୍ଧକୁ ଯିବାକୁ ପଡ଼ିବ, ଇନ୍ଦ୍ରିୟାଣୀ ପରାଣୀ ଆହୁରି ଇନ୍ଦ୍ରିୟ ବି ପରଂ ମନ, ମନସ୍ତାତ୍ତ୍ୱିକ ସ୍ତରରୁ ଗଲେ ଆଉ ଟିକେ ଉନ୍ନତ ସ୍ତର, ମନରୁ ଆଉ ଟିକେ ସ୍ତର, ଉନ୍ନତ ସ୍ତର ହେଉଛି ବୁଦ୍ଧି, କ'ଣ ବୌଦ୍ଧିକ, ବୌଦ୍ଧିକ ସ୍ତର, ବୁଦ୍ଧି ସ୍ତର, ବୁଦ୍ଧିର ଉନ୍ନତ ସ୍ତର ହେଉଛି ଅହଙ୍କାର, ଇଏ ହେଉଛି ବହୁତ ସୂକ୍ଷ୍ମ ସ୍ତର ଅହଙ୍କାର, ଆର ଉର୍ଦ୍ଧ୍ୱରେ ଯାଇକି ଆସିବ ଆତ୍ମା। ଏହି ସ୍ତରକୁ ଯିଏ ଯାଇନାହାନ୍ତି ସେ ଭଗବତ ଗୀତା କ'ଣ ବୁଝିବେ, ଭଗବତ ଗୀତା କିଛି ବୁଝିପାରିବେ ନାହିଁ। ତେଣୁ ସମସ୍ତେ ଏ ଇନ୍ଦ୍ରିୟାରାମ ଇନ୍ଦ୍ରିୟମାନଙ୍କୁ କେମିତି ଆନନ୍ଦ ଦେବା ସେଇଥିରେ ରହିଛନ୍ତି, କିନ୍ତୁ ଆଙ୍କରୁ ଯେଉଁମାନେ ଉର୍ଦ୍ଧ୍ୱର ସ୍ତରରେ ସେମାନେ ହେଉଛନ୍ତି ଆତ୍ମାରାମ, ଆତ୍ମାରାମସ୍ତୁ ଆତ୍ମାରାମ ସ ମୁନୟ, ଏସବୁ ଶ୍ଳୋକଟି ଅଛି, ବହୁତ ପ୍ରସିଦ୍ଧ ଶ୍ଳୋକ, ଏ ଶ୍ଳୋକର 61ଟି ଅର୍ଥ ଦେଇଛନ୍ତି ମହାପ୍ରଭୁ ଆତ୍ମାରାମ, ଏ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ କଥାଟି ରହିଛି। ମୁଁ ସବୁବେଳେ ଭାବିପାରେନି କାହିଁକି ଏ ଶ୍ଳୋକଟି ରହିଲା, କେଉଁଠୁ ମୁଁ ଲିଙ୍କ୍ କରିପାରେ ନାହିଁ, ତାପରେ ମୁଁ ଜାଣିଲି, ଆରେ ଏ ଆତ୍ମାରାମ କାହିଁ କହିଲେ ନା, ସୌନକାଦି ଋଷିମାନେ ପଚାରିଲେ, ସିଏ ତ ଆତ୍ମାରାମ ଭଳି ଥିଲେ ସୁଖଦେବ ଗୋସ୍ୱାମୀ, ସ୍ୱଗୋଧନ ମାତ୍ରମ ଗୃହେଶୁ ଗୃହ ମେଦିନା, ସିଏ କେଉଁଠି ଯାଆନ୍ତି ନାହିଁ, ତାଙ୍କର ଆଶ୍ରମ କିଛି ନାହିଁ, କେଉଁଠି ଅଛନ୍ତି ସୁଖଦେବ କେହି ଜାଣିପାରିବେ ନାହିଁ, କିନ୍ତୁ ସିଏ ବିଭିନ୍ନ ଗୃହକୁ ଯାଆନ୍ତି, ଗୋଧୁହନ ମାତ୍ରମ ଯେତିକି ସମୟ ଗାଈ ଧୁଆଯାଏ, ପ୍ରଭୁପାଦ ମହାରାଜ କହିଛନ୍ତି ହାଫ୍ ଆନ୍ ଆୱାର ଅଧଘଣ୍ଟାଟେ, ସେତିକି ସେ ଯାଆନ୍ତି। ସେ ଗୋଧନ ମାତ୍ର ଗୃହେଶୁ ଗୃହ ମେଧିନା, ଗୃହ ସବୁ ବିଭିନ୍ନ ଗୃହକୁ ଯାଆନ୍ତି, ଗୃହ ମେଧି ସେମାନେ ନିଚ ସ୍ତରରେ ରହିଛନ୍ତି, ତାଙ୍କ ପାଖକୁ ଯାଆନ୍ତି ସିଏ। କାହିଁକି ନା ଗୃହେଶୁ ଗୃହ ମେଧିନା କ'ଣ ତୀର୍ଥି କୁର୍ବନ୍ ତଦାଶ୍ରମମ୍, ସେ ଯେଉଁ ଯାଆନ୍ତି ତାଙ୍କର ଆଶ୍ରମକୁ, ସେଇ ଯେଉଁ ତାଙ୍କର ଗୃହକୁ ତୀର୍ଥରେ ପରିଣତ କରିଦିଅନ୍ତି। ତୀର୍ଥ କହିଲେ କେଉଁଟା ତୀର୍ଥ କହିଲେ ଆଜି ଏ ସ୍ଥାନ ତୀର୍ଥ କେମିତି ହେଲା? ଆସୁଥିଲେ ଲୋକ ଆସୁଥିଲେ ଏଠିକି କି ପଚାରୁଥିଲେ, ହଁ ଚାରିଆଡ଼େ ସବୁ ଗଛ ପତା ହେଇକି ଯାଇପାରୁନାହାନ୍ତି, କହିଲେ ପଶୁମାନେ ଯେଉଁ ଯିବେ ଯେବେ ଯିବେ ଚରିବା ପାଇଁ, ଆଉ କିଏ ଆସୁଥିଲେ କି ଯାଉଛନ୍ତି, ଏ ସ୍ଥାନ କେମିତି ତୀର୍ଥରେ ପରିଣତ ହେଇଗଲା? ହଁ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ କହିଛନ୍ତି ଯୁଧିଷ୍ଠ ମହାରାଜ କହିଛନ୍ତି, ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ ବିଭୁ ତୀର୍ଥି କୁର୍ବନ୍ତି ତୀର୍ଥାନି ସ୍ୱାନ୍ତସ୍ତେନ ଗଦାଭୂତା। କେମିତି ଜଣେ ସ୍ଥାନ ତୀର୍ଥରେ ପରିଣତ ହୋଇଯାଉଛି? ନା ଭଗବଦ୍ବିଧା ଆପଣଙ୍କ ଭଳି ବିଦୁରଙ୍କୁ କହୁଛନ୍ତି, ଭଗବଦ୍ବିଧା ଭାଗବତା ଆପଣଙ୍କ ଭଳି ଭାଗବତ ଭକ୍ତ ଯେଉଁମାନେ ସେମାନଙ୍କ ପାଇଁ ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ, ଆପଣ ହେଉଛନ୍ତି ସ୍ୱୟଂ ତୀର୍ଥ, ଜଙ୍ଗମ ତୀର୍ଥ। ତୀର୍ଥ କହିଲେ ସ୍ଥାବର ଗୋଟିଏ ସ୍ଥାନରେ ରହିବ, କିନ୍ତୁ ଇଏ ଆପଣ ହେଉଛନ୍ତି ଜଙ୍ଗମ ତୀର୍ଥ, ବିଭିନ୍ନ ସ୍ଥାନକୁ ଯିବେ। ଭଗବଦ୍ବିଧା ଭାଗବତା ତୀର୍ଥଭୂତା ସ୍ୱୟଂ ତୀର୍ଥି କୁର୍ବନ୍ତି ତୀର୍ଥାନି, ଭକ୍ତମାନେ ଯେଉଁଠି ପ୍ରବେଶ କରିବେ ଯେଉଁଠି ପାଦ ଦେବେ ସେଇଟା ତୀର୍ଥରେ ପରିଣତ ହୋଇଯିବ। ତୀର୍ଥି କୁର୍ବନ୍ତି ତୀର୍ଥାନି, ତେଣୁ ଏହିଭଳି ଭାବରେ ଏ ସ୍ଥାନ ତୀର୍ଥରେ କେମିତି ପରିଣତ ହୋଇଗଲା? ଶ୍ରୀ ଶ୍ରୀମଦ୍ ଭକ୍ତି ସ୍ୱରୂପ ଦାମୋଦର ସ୍ୱୟଂ ମହାରାଜ ଆଜି ତାଙ୍କ ପାଦ ସ୍ଥାପନ କଲେ, ପାଦପଦ୍ମକୁ ସ୍ଥାପନ କଲେ, ଆଜି ଦେଖ କେତେ ତୀର୍ଥରେ ପରିଣତ ହୋଇଯାଇକି ଆମେ କେମିତି ଜାଣିବା ତୀର୍ଥ ବୋଲି? ସମସ୍ତେ ପବିତ୍ର ହୋଇଯାଉଛନ୍ତି, ଯିଏ ଆସୁଛି ପବିତ୍ର ହୋଇଯାଉଛନ୍ତି। ଅପବିତ୍ର ସ୍ତରରେ ଥିଲେ, ଅପବିତ୍ର ଥିଲେ, ପ୍ରଭୁପାଦ ମହାରାଜ କହିଛନ୍ତି ସେ ଶ୍ଳୋକରେ ଆମେ କହିଥିଲେ, ଯେଉଁମାନେ କାକ ଥିଲେ ଆଜି ଆସି ଏଠି ଶ୍ୱାନରେ ପରିଣତ ହୋଇଯାଇଛନ୍ତି। ଏଠି ଦେଖନ୍ତୁ, ଏଇଠି ସବୁ ବ୍ୟବସ୍ଥା କରାଯାଇ ପାଖରେ ସବୁ ରହିଛନ୍ତି କାକମାନଙ୍କର ତୀର୍ଥ ସକାଳ, ମାନେ କ'ଣ ଏବେ ସେ କରୋନା ପାଇଁ ସବୁ ଆସିପାରୁନାହାନ୍ତି, ନହେଲେ ହେଇଗଲେ ଆରମ୍ଭ ହୋଇଯିବ। କ'ଣ ଡ୍ୟାନ୍ସ ହେବ, ଗୀତ ବାଜିବ, ମଦ୍ୟପାନ ହେବ, ମାଂସ ଭକ୍ଷଣ ହେବ, ଏଇଭଳିଆ ତାଙ୍କର ତୀର୍ଥ ସେଇଟା। ଏଠିକି ଆସନ୍ତି, ଏଠିକି ଆସିବେ ନାହିଁ ସେମାନେ। କାଉମାନଙ୍କର, କାଉମାନେ ଯେଉଁଠି ସବୁ ରହିଛି କ'ଣ କଦର୍ଯ୍ୟ ସ୍ଥାନ, ସେଇଠି ସବୁ ରହିବେ ସେମାନେ। କିନ୍ତୁ ହଂସମାନେ ସେଠିକି ଯିବେ ନାହିଁ, ହଂସମାନେ ଯେଉଁଠି ପଦ୍ମ ଥିବ, ବହୁତ ସୁନ୍ଦର ପରିଷ୍କାର ଜଳ ଥିବ, ସେଇଠି ସେମାନେ ବିଚରଣ କରିବେ। ତେଣୁ ଇଏ କୃଷ୍ଣ ଚେତନା ସଂଘ ହେଉଛି ହଂସମାନଙ୍କର ସ୍ଥାନ, ଏଠି କାଉମାନେ ପ୍ରବେଶ କରିପାରିବେ ନାହିଁ, ସେମାନେ ସେଇଠି ସେଇଠି ପଳେଇବେ, ଏଠିକି ଆସିପାରିବେ ନାହିଁ, ସେଇଠି ସେଇଠି ପଳେଇବେ। କିନ୍ତୁ କୃଷ୍ଣ ଚେତନା ଗୋଟେ ଏଭଳି ସଂସ୍ଥା, ଏଭଳି ମହତ୍ ସଂସ୍ଥା ରହିଛି, ଏଠିକି ଯେଉଁମାନେ ଆସିବେ କୌଣସି ଉପାୟରେ, କୌଣସି ନା କୌଣସି ଉପରେ ଯଦି ଆସିଯିବ, ଗୋଟେ କାଉଟେ ମଧ୍ୟ ସ୍ୱାନରେ ପରିଣତ ହୋଇଯିବ। ଇଏ ହେଉଛି ଆମ କୃଷ୍ଣ ଚେତନାର ମହାତ୍ମ୍ୟ, କାଉଟାକୁ ମଧ୍ୟ ସେ ହଂସରେ ପରିଣତ କରିଦେବେ। ତେଣୁ ଏ ଯେଉଁ ରହିଛି ସ୍ଥାନ ତୀର୍ଥରେ ପରିଣତ ହୋଇଯାଇଛି, ଏଇଟା କାହିଁକି କୁହାଗଲା ତୀର୍ଥ କଥା? ଆତ୍ମାରାମ, ଇନ୍ଦ୍ରିୟ ରାମ, ସମସ୍ତେ ଇନ୍ଦ୍ରିୟ ରାମ, ସେମାନେ ସେଇଠି ଆନନ୍ଦ ପାଉଛନ୍ତି, ଏଠିକି ଆସିପାରିବେ ନାହିଁ। ଆତ୍ମାରାମ ଯେଉଁମାନେ ଏଠିକି ଆସିବେ, ଶତକଡ଼ା ଅନେଶତ ଭାଗ ଲୋକ କହୁଛନ୍ତି ଇନ୍ଦ୍ରିୟ ରାମ, ଇନ୍ଦ୍ରିୟରେ କେମିତି ଆନନ୍ଦ ପାଇବା, ସକାଳଠୁ ରାତି ପର୍ଯ୍ୟନ୍ତ ଏଇକି ସବୁ ବ୍ୟବସ୍ଥା ହେଲା, ହେଇପାରିଲା ନାହିଁ, ଜୀବନ ଚାଲିଯିବ, ପୁଣି ଗୋଟେ ଚିନ୍ତା କରିବେ ଏମିତି ହେଲା ସେମିତି ହେଲା ସେମିତି ହେଲା, ଏଭଳି ଭାବରେ କଲେ ମୁଁ ଆନନ୍ଦ ପାଇବି, ପୁଣି ନେକ୍ସଟ ବାଟ ପାଇବେ। ଜୟଙ୍କ ବାପି ସ୍ମରଣ ଭାବଂ ତ୍ୟଜନ୍ତି କଳେବରମ ତମ ତମ ଏମିତି କହନ୍ତେ ସଦା ତଦ୍ଭାବ ଭାବିତା, ଯେଉଁଭଳି ଭାବରେ ସ୍ମରଣ କରି ସ୍ମରଣ ସର୍ବତ୍ୟାଗ କରିବେ ପରଜନ୍ମ ସେଇଭଳି ଭାବରେ ପ୍ରାପ୍ତ ହେବେ। ଇନ୍ଦ୍ରିୟ ରାମ, ଇନ୍ଦ୍ରିୟକୁ ଆନନ୍ଦ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, 84 ଲକ୍ଷ ପ୍ରକାର ଶରୀର ଦେଇଛନ୍ତି ଭଗବାନ, ନିଅ ଉପଭୋଗ କର, ଗୋଟେ ନୁହଁ ଦୁଇଟା ନୁହଁ ଲକ୍ଷେ ନୁହଁ 2,84,00,000 ଦେଇଦେଲେ ଶରୀର, ଉପଭୋଗ କର, କେତେ ଉପଭୋଗ କରୁଛ କର, ତୁମର ଉପଭୋଗ କରିବାର କ୍ଷମତା ନାହିଁ, ମାୟା ମାୟା ଜଗତରେ ଉପଭୋଗ କର। ଯେତେବେଳେ ଜଣଙ୍କର ବୁଦ୍ଧି ଆସିବ ସେ ଚିନ୍ତା କରିବ ପ୍ରକୃତରେ ଏଥିରେ ଆନନ୍ଦ ନାହିଁ, କେଉଁଥିରେ ଆନନ୍ଦ ଅଛି, ସେଥିପାଇଁ ଖୋଜିବ, ସେଇ ସ୍ତରକୁ ଆସିବ, ସେତେବେଳେ ସେ ଆସିବ ଏଇଠିକି କୃଷ୍ଣ ଚେତନା ସ୍ତରକୁ ଆସିବ, ଏଇଠି ଆସିକି ତା'ର ସମସ୍ତ ପ୍ରଶ୍ନର ସମାଧାନ ମିଳିବ, ସମସ୍ତ ପ୍ରଶ୍ନର ଉତ୍ତର ମିଳିବ, ପ୍ରକୃତ ଶାନ୍ତି ପ୍ରାପ୍ତ ହେବ। ଏଇଟା ଆରମ୍ଭ ହେଇଛି, ଆରମ୍ଭ ହେଇଥିଲା ସେଇ କିତାବ, ପ୍ରଶ୍ନ ହେଇଥିଲା ସେଇ ପ୍ରଶ୍ନ, ଭାଗବତ ଆରମ୍ଭ ହେଇ ସେଇ ପ୍ରଶ୍ନରୁ। ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ ସେଇ ପ୍ରଶ୍ନ କରିଥିଲେ, ସୁଖଦେବ ଗୋସ୍ୱାମୀ ସ୍ୱର୍ଣ୍ଣକାଦୃ ସେମାନେ ସେଇ ପ୍ରଶ୍ନ କରିଥିଲେ, ତତ୍ର ତତ୍ର ଅଞ୍ଜସା ଯୁଷ୍ମାନ ଭବତାଂ ଯଦ୍ ବିନିଶ୍ଚିତମ ପୁଂସାମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍ଥିତ ମହାରାଷି ଜନାତ୍ମା ସୁପ୍ରସିଦ୍ଧି। ଦୁଇଟି ପ୍ରଶ୍ନ ଥିଲା, କେମିତି ଶ୍ରେୟଟା ଆମେ ପ୍ରାପ୍ତ ହେବା, କେତେ ଜଣ ଚିନ୍ତା କରୁଛନ୍ତି ଶ୍ରେୟ କ'ଣ ଜାଣିଛନ୍ତି କେତେ ଜଣ ଯେତେ ସାତଶହ କେତେ କୋଟି ଲୋକ ଅଛନ୍ତି ପଚାରିଲେ କିଏ କହିପାରିବେ ଶ୍ରେୟଟା କ'ଣ? ଅର୍ଜୁନ ଜାଣିପାରିଲେ ନାହିଁ ମୋର ଶ୍ରେୟ କ'ଣ, ପ୍ରଥମ ଅଧ୍ୟାୟରେ ଜାଣିପାରିଲେ ନାହିଁ, କହିଲେ ନା ମୋର ଶ୍ରେୟ ହେଉଛି ଏଇଟା 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 ଏଭଳି ଭାବରେ କହିଲେ, ତାପରେ ତାଙ୍କର ବୁଦ୍ଧି ଚାଲି ବନ୍ଦ ଆଉ ପାଇଲା ନାହିଁ, ବୁଦ୍ଧି ବନ୍ଦ ହୋଇଗଲା ନା ଆଉ ଜାଣିପାରିଲେ ନାହିଁ, ତେଣୁ ଜାଣିପାରିଲେ କୁହ ତ ମୁଁ ଜାଣିପାରୁ ନାହିଁ କଥମ ଅପି ଗରିବ ଯଦ୍ଭା ଜୟମନ ଯଦିମାନ ଅଜୟ, ମୁଁ ତାଙ୍କୁ ଜୟ କଲେ ଶ୍ରେଷ୍ଠ ନା ମୁଁ ସିଏ ମୋତେ ଜୟ କଲେ ଶ୍ରେଷ୍ଠ, ମୁଁ ଜାଣିପାରୁ ନାହିଁ ପ୍ରଭୁ, ମୁଁ ଯାଇପାରେ ଶରଣ ଗଲି ପ୍ରଭୁ ଶରଣ ଗଲି, କାପନ ଦୋଷ ବହତ ସ୍ୱଭାବ ପୃଚ୍ଛାମି ତାଙ୍କ ଧର୍ମ ସମ୍ମୁଢ଼ ଚେତା ଯଶ୍ରେୟ ସା ନିଶ୍ଚିତ ଗୃହିତାନ୍ମି, ଶ୍ରେୟଟା କୁହନ୍ତୁ ପ୍ରଭୁ, ମୁଁ ଆପଣଙ୍କୁ ଶରଣ ଗଲି, ମୁଁ ଜାଣିପାରୁ ନାହିଁ ମୋର ଶ୍ରେୟ କ'ଣ, ସାତଶହ କୋଟି ଯେଉଁ ଲୋକ ରହିଛନ୍ତି କେତେ ଜଣ ଜାଣିଛନ୍ତି ଶ୍ରେୟ କ'ଣ? ଜାଣିଛନ୍ତି ସୋନକା ଋଷି ବହୁତ ଉନ୍ନତ ସ୍ତରରେ ରହିଛନ୍ତି, ସେମାନେ ଜାଣିପାରିଲେ ନାହିଁ, ସେମାନେ ପଚାରିଲେ ଯଶ୍ରେୟ ସା ନିଶ୍ଚିତ, ଆମର ନିଶ୍ଚିତ ଭାବରେ କୁହନ୍ତୁ ଆମର ଶ୍ରେୟ କ'ଣ, କେହି ଜାଣନ୍ତି ନାହିଁ ଆମର ଶ୍ରେୟ କ'ଣ, ଏତେ ସହଜ ଜାଣିପାରିବ ନା, ଶ୍ରେୟ ଏବଂ ପ୍ରିୟ ରୂପନାଥ ମହାରାଜ କହନ୍ତି ଦୁଇଟି କଥା ରହିଛି, ସମସ୍ତେ ପ୍ରିୟଟାକୁ ଭାବନ୍ତି ଆମର ଶ୍ରେୟ, ଏମିତି ଖାଇବି ଏମିତି ଶୋଇବି ଏମିତି ଉପଭୋଗ କରିବି ଏଇଟା ହେଉଛି ପ୍ରିୟ, ଏଇଟା ଭାବନ୍ତି ସେମାନେ ଶ୍ରେୟ, ମ୍ୟାକ୍ସିମମ୍ ଅଧିକରୁ ଅଧିକ କରିପାରିଲେ ସେଇଟା ମୋର ଶ୍ରେୟ ହେଲା, ଧନୀ ବ୍ୟକ୍ତି ଭାବୁଛି ଯେତିକି କୋଟି ଟଙ୍କା ପାଇଛି ଆହୁରି ତାକୁ ବଢ଼େଇଦେଲେ ମୁଁ ମୋର ଶ୍ରେୟ ପାଇଯିବି, ଟାଟା ବିର୍ଲା ଯେତେ ସବୁ ରହିଛନ୍ତି ବା କ'ଣ ସେ ବିଲ୍ ଗେଟ୍ ସବୁ ଯେତେ ସବୁ ରହିଛନ୍ତି ସେମାନେ ଭାବୁଛନ୍ତି ଧନୁକୁ ଆଉ ବଢ଼େଇଦେଲେ ମୁଁ ଶାନ୍ତି ପାଇବି ଆନନ୍ଦ ପ୍ରାପ୍ତ ହେବି ଏଇଟା ମୋର ଶ୍ରେୟ, ଏଇଭଳି ଭାବରେ କିଏ କେଉଁଭଳିଆ ଯେ ଶକ୍ତିମାନ ସେ କହୁଛି ମୁଁ ଆହୁରି ଅଧିକ ଉଠେଇଦେଲେ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ କରିଦେଲେ ମୁଁ ଶାନ୍ତି ପାଇବି ଆନନ୍ଦ ପାଇବି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି କଥା, ଇନ୍ଦ୍ରିୟ ଆରାମ ସେମାନେ ସବୁ ଇନ୍ଦ୍ରିୟ ଆରାମ, ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ସେ କଥା କହିଲେ, ଆରମ୍ଭ ହେଲା ସେ କଥାରେ ଭାଗବତ ଆରମ୍ଭ ହୋଇ ସେଇଥିରେ, ସଭି ପୁଂସା ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ ଯେ ଅହେତୁକି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧତି, ଏଥିରେ ଇଏ ହେଉଛି ଶ୍ରେଷ୍ଠ ଧର୍ମ, ଇଏ ହେଉଛି ଆମର ଶ୍ରେୟ, ଏଇ ଧର୍ମକୁ ଆମେ ଆଶ୍ରୟ କରିବା ଏ ଆତ୍ମାର ଆନନ୍ଦ ହେବ, ଆତ୍ମାର ଆନନ୍ଦ ହେଲେ ଶରୀର ଅଟୋମେଟିକାଲି ଠିକ୍ ହୋଇଯିବ, ଶରୀରକୁ ଠିକ୍ କଲେ ଆମେ ଯେତେ ଶରୀରକୁ ଲାଗିଲେ ଠିକ୍ କରିପାରିବା ଠିକ୍ କରିପାରିବା ନାହିଁ, ଆତ୍ମା ଯଦି ରୁଗ୍ଣ ଅଛି ଶରୀରକୁ ଯେତେ ପରୀକ୍ଷା ଦିଅ ଯେତେ କ'ଣ ଆନନ୍ଦ ଦିଅ ଯେତେ ଉପଭୋଗ ଦିଅ କିନ୍ତୁ ଆତ୍ମା ଯଦି ରୁଗ୍ଣ ଅଛି କ'ଣ ହେବ, ସେଥିପାଇଁ ଏ ଉଦାହରଣଟି ଦିଆଯାଏ, ପ୍ରାଥମିକ ଭାବରେ ସେ ଦିଆଯାଉଥିଲା, ଆଜି ଆମେ ସେ ଭୁଲିଗଲୁଣୁ, ଏ ଉଦାହରଣ କେବେ ଦେଇନି, ପ୍ରାୟ ଅଧିକ ଅନେକ ବର୍ଷ ହୋଇଯିବ ଏ ଉଦାହରଣଟି ଦିଆଯାଏ ନାହିଁ, ଆମେ ଦେଇନୁ, ଇଭେନ୍ ସ୍କୁଲ କଲେଜ ସବୁ ଦେଉଥିଲେ ଏଇ କଥାକୁ, କ'ଣ ନା ପିଞ୍ଜରା ଯେଉଁ ରହିଛି କେଜ୍ ରହିଛି ପିଞ୍ଜୁରୀ ରହିଛି ପକ୍ଷୀ ରହିଛି ପିଞ୍ଜୁରୀ ଭିତରେ, ଆମେ ଖାଲି ପିଞ୍ଜୁରାର ନେଉଛେ ଯତ୍ନ ନେଉଛେ କଲର୍ ଉପରେ କଲର୍ ଉପରେ କଲର୍ ଉପରେ କଲର୍ ଦେଉଛେ, କିନ୍ତୁ ପକ୍ଷୀ ଚେ 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 ହେଉଛି ତାକୁ ପଚାରୁ ନାହିଁ, ଖାଲି କଲର୍ ଉପରେ କଲର୍ ଚାଲିଛି ଚିକ୍ 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 ପକ୍ଷୀ ଚେ ଚେ ହିଁ ମୃତ୍ୟୁବରଣ କରିଯିବ, କିନ୍ତୁ ଚିନ୍ତା କରୁନି ପକ୍ଷୀ ବିଷୟରେ ଆମେ ଆଇଡ଼ିଆ ନାହିଁ, କହିବେ କଲର୍ ଦେଇଦେଲେ ସବୁ ହେଇଯିବ ଆନନ୍ଦ ହେଇଯିବ, ଏ ଇନ୍ଦିରାରାମ ଏମାନେ ସବୁ ଇନ୍ଦିରାରାମ, ଆତ୍ମା ବିଷୟରେ ଚିନ୍ତା କରୁନାହାନ୍ତି ସେମାନେ, କ'ଣ ଇନ୍ଦିରାରାମ କଥା କ'ଣ କୁହାଯିବ, ଆତ୍ମା ବିଷୟରେ ଧାରଣ ନାହିଁ, ଦଶମ ସ୍କନ୍ଧ ଚଉରାଶୀ ଅଧ୍ୟାୟରେ କହିଲେ ଭଗବାନ କୁରୁକ୍ଷେତ୍ରରେ ହଜାର ହଜାର ମୁନି ଋଷିମାନେ ସବୁ ଥିଲେ, ପାଣ୍ଡବମାନେ ଆସିଥିଲେ କୌରବମାନେ ଆସିଥିଲେ ବୃନ୍ଦାବନବାସୀମାନେ ଆସିଥିଲେ ଦ୍ୱାରକାବାସୀମାନେ ଆସିଥିଲେ, ବିରାଟ ଜନସମାଗମ ହୋଇଥିଲା, ସେଇଠି ଭଗବାନ କହିଲେ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଶତକଡ଼ା ଅନେଶତ ଭାଗ ଲୋକ ହେଉଛନ୍ତି ଇନ୍ଦିରାରାମ, କ'ଣ କ'ଣ ଇଏ ଯଶ୍ୟାତ୍ମବୁଦ୍ଧି, ସେମାନେ ଭାବନ୍ତି ଆତ୍ମା କିଏ, ତାଙ୍କର ବୁଦ୍ଧି ଏଇଭଳି ଭାବରେ ଯଶ୍ୟାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ, ତିନୋଟି ଧାତୁରେ ଶରୀର ତିଆରି, କଫବାତ ପିତ୍ତ ଆୟୁର୍ବେଦିକ ଶାସ୍ତ୍ରରେ ରହିଛି, କଫବାତ ପିତ୍ତ ଯଦି ଠିକ୍ ଭାବରେ ରହିଲା ତାହେଲେ ଶରୀର ଠିକ୍ ରହିବ, ଯଶ୍ୟାତ୍ମବୁଦ୍ଧି କୁଣପେ ତ୍ରିଧାତୁକେ ସୋଧି, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ, ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ସେମାନେ ମାନେ ନା ଆତ୍ମା ଖାଲି ଏଇଟା ନୁହଁ ଏ ଶରୀର ନୁହଁ, ଶରୀର ସମ୍ବନ୍ଧୀ ଯେଉଁ ରହିଛନ୍ତି କଳତ୍ରା ଆଦିଶୁ ପତ୍ନୀ ଆଦି ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ସମସ୍ତେ ଏମାନେ ମୋର ଆତ୍ମା, ସ୍ତ୍ରୀ କଳତ୍ରା ଆଦିଶୁ ଏମାନେ ଆତ୍ମ କଳତ୍ରା ଆଦିଶୁ କ'ଣ ଭୂମି ଅଯୋଧ୍ୟ, ଆଉ ଟିକେ ଯେଉଁମାନେ ଉନ୍ନତ ବୁଦ୍ଧି ସେମାନେ ଭାବନ୍ତି ନା ଭୂମି ଯେଉଁ ଭୂମିରେ ଜନ୍ମ ହେଇଛେ ଆମର କର୍ତ୍ତବ୍ୟ ହେଉଛି ସେଇଟା ଆମର ଆତ୍ମା, ଏ ଭୂମି ହେଉଛି ଆମର ଆତ୍ମା, ଆମେ ତାର ସେବା କରିବା ଭୂମି ଅଯୋଧ୍ୟ ଯତୀର୍ଥ ବୁଦ୍ଧି, ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନଙ୍କ ନା ନା ଖାଲି ଏତିକି ନୁହଁ ଆମେ କିଛି ଧର୍ମ ସମ୍ବନ୍ଧ କରିବା, ଧର୍ମ କ'ଣ ନା ତୀର୍ଥ କରିବା, ତୀର୍ଥ କହିଲେ କ'ଣ ନା ଯେଉଁ ରହିଛି ନଦୀ ରହିଛି, ପୁଷ୍କରିଣୀ ରହିଛି, ସମୁଦ୍ର ରହିଛି, ସେଥିରେ ସ୍ନାନ କରିଦେଲେ ହେଇଗଲା ତୀର୍ଥ। ତ ତୀର୍ଥ ବୁଦ୍ଧି ସରିଲେ ନ କରିଛି ପ୍ରଭୁପାଦ ମହାରାଜ କହନ୍ତି। କାଲକାଟାରେ ଲୋକମାନେ ରହିଛନ୍ତି, ଗଙ୍ଗା ସେଠି ରହିଛି, ଗଙ୍ଗା ପ୍ରବାହିତ ହେଉଛନ୍ତି, ହୁଗୁଳି ନଦୀ କେତେ ଆଉଡ଼ା ରହିଛି, ବ୍ରିଜ୍ ରହିଛି, ଦର୍ଶନୀୟ ବ୍ରିଜ୍ଟେ ରହିଛି, ଏପର୍ଯ୍ୟନ୍ତ ରହିଛି ଗଙ୍ଗା ନଦୀ ରହିଛି। କିନ୍ତୁ ସେମାନେ ଯାଆନ୍ତି କେଉଁଠିକି, କେଉଁଠିକି ହରିଦ୍ୱାର ଯିବେ, ଗଙ୍ଗାରେ ସ୍ନାନ କରିବେ, ସେଇଠି ଗଙ୍ଗା ଅଛି କିନ୍ତୁ ସେଠିକି ଯିବେ। ଦୂରେ ଦୂରେ ଅୟନଂ ତୀର୍ଥମ୍, ଏ ଦ୍ୱାଦଶ ସ୍କନ୍ଧରେ ଆସିବେ କଥା, ଦୂରେ ବାରି ଅୟନଂ ତୀର୍ଥମ୍। ଦୂରରେ ଯାଇକରି ଯଦି ତୀର୍ଥ ଜଳରେ ସ୍ନାନ କରିଦେଲେ ତାହେଲେ ଏଇଟା ତୀର୍ଥ, ସେଇ ପାଖ ପାଖରେ ରହିଛି ଗଙ୍ଗା କିନ୍ତୁ ସେଇଟା ସେଇଟା ତୀର୍ଥ ନୁହଁ। ସେମାନେ ଯିବେ ସେଠିକି, ଦୂରେ ବାରି ଅୟନଂ ତୀର୍ଥ, ଦ୍ୱାଦଶ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛି ଇଏ ତୀର୍ଥ କ'ଣ, ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତର ସେମାନେ ଭାବନ୍ତି ଯା ତୀର୍ଥ ବୁଦ୍ଧି ସାରିଲେ ନ କରି ଜନେଷୁ ଅଭିଜ୍ଞେଷୁ, ଏମାନେ ବହୁତ ନୋବେଲ ପ୍ରାଇଜ୍ ପାଇବେ, ବହୁତ ତାଙ୍କ ପ୍ରଶଂସା ହେବ, ଚାରିଆଡ଼େ ପ୍ରଶଂସା ହେବ, ସବୁ ବହୁତ ଶୋଭାଯାତ୍ରା ନିକଳିବ, ସବୁ ହେବ। କ'ଣ ଅଭିଜ୍ଞେଷୁ ଜନେଷୁ ସଂସ୍କୃତ, ସେମାନେ ପ୍ରଶଂସିତ ହେବେ। କିନ୍ତୁ ଭଗବାନ କହିଲେ ସ ଏବ ଗୋଖର, ଖାଲି ଗୋଖର କହିଲେ ନାହିଁ, ଗୋଖର ମାନେ ଗାଭୀ ବା ଗଧ ଏଇ ସ୍ତରର, ଖାଲି କହିଲେନି ଗାଭୀ ବା ଗଧ, କହିଲେ ଏବ ନିଶ୍ଚିନ୍ତ ଭାବରେ ଭଗବାନ କହିଲେ। ଏଇଭଳି ଭାବରେ ସମସ୍ତେ ରହିଛନ୍ତି, 700 କୋଟି ଯେତେ ଲୋକ ରହିଛନ୍ତି ତାଙ୍କ ଭଳି ଏଇଭଳି ଭାବରେ ଇନ୍ଦ୍ରିୟ ସ୍ତରରେ ସମସ୍ତେ ରହିଛନ୍ତି। ଖୁବ୍ କ୍ୱଚିତ ଲୋକ ଆତ୍ମା ସ୍ତରକୁ ଯାଉଛନ୍ତି, ଏତେ ସହଜ ଜିନିଷ ନୁହଁ ଆତ୍ମା ସ୍ତରକୁ ଯିବା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ମୁନେରପି ଆତ୍ମାରାମସ୍ୟ, ଏଇ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେମାନେ ମଧ୍ୟ ଏଇ ଯେଉଁ ବନ୍ଧୁ ରହିଛି, ଶରୀର ବନ୍ଧନ ରହିଛି, ଶରୀର ଚେତନା ରହିଛି, ଶରୀର ସମ୍ବନ୍ଧ ରହିଛି, ସ୍ନେହ, ଏଇଟା ସ୍ନେହ, ବନ୍ଧୁ ବାନ୍ଧବ ସ୍ନେହ ରହିଛି, ବନ୍ଧୁ ଜନ୍ମ ହେଇଛେ, ସେଇ କୂଳରେ ଜନ୍ମ ହେଇଛେ, ଗୋତ୍ର ଏସବୁ ରହିଛି, ସ୍ନେହ ବନ୍ଧ ରହିଛି। ଆତ୍ମାରାମ ମଧ୍ୟ କରିପାରନ୍ତିନି, ଆଉ କିଙ୍ଗ ପୁନଃ ଐଶ୍ୱର୍ଯ୍ୟାଦି ଅପେକ୍ଷସ୍ୟ ତସ୍ୟ, ଆଉ କୃଷ୍ଣ କଥା କ'ଣ କହିବେ, ସେ ଐଶ୍ୱର୍ଯ୍ୟ ପାଇଯାଇଛି, ସେଠି ରାଜା ହେଇଯାଇଛି ବର୍ତ୍ତମାନ, ଯଦିଓ କିଏ ଉଗ୍ରସେନ ରାଜା କିନ୍ତୁ ପ୍ରକୃତରେ ଭର୍ଚୁଆଲ କିଙ୍ଗ ହେଉଛନ୍ତି ଇଏ କୃଷ୍ଣ, ଆଉ ସିଏ ଆମକୁ ପଚାରିବେ ଏଇଭଳି ଭାବରେ ବହୁତ କଥା ରହିଛି, ଆମର ସମୟ ହେଇଗଲା। ତେଣୁ ଏଇଭଳି ଭାବରେ କହିବେ, ଏଭଳି ଭାବରେ ସବୁ ଚାଲିବ, ଉଦ୍ଧବଙ୍କର ସମ୍ବାଦ ଚାଲିବ। ଉଦ୍ଧବ କହିବା ପୂର୍ବରୁ ଏମାନେ ସବୁ କହିସାରିଲେଣି ଏତେ କଥା, ତାପରେ ଅବଶ୍ୟ ଦେବେ କତିଚେନ୍ ମାସା, ଗୋଟେ ମାସ ଦିନେ ନୁହଁ, ଦୁଇ ଦିନ ନୁହଁ, ମାସେ ନୁହଁ, ଦୁଇ ମାସ ନୁହଁ, ପାଖାପାଖି ବର୍ଷେ ରହିଯିବେ, କତିଚେନ୍ ମାସା, ବର୍ଷକରୁ ଗୋଟିଏ ମାସ କମ୍ ବା ଏଇଭଳି ଭାବରେ ଏତିକି ରହିବେ, ଏଠି ସବୁ ଆନନ୍ଦ। ସେଥିପାଇଁ ତାଙ୍କ ନାମ ହେଲା, ଟାଇଟିଲ୍ କମେଇଲେ, ସିଏ ଗୋଟେ ନୋବେଲ ପ୍ରାଇଜ୍ ପାଇଲେ। ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ହରିଦାସ, ଭାଗବତରେ ଅନେକ ଭକ୍ତ ଅଛନ୍ତି କିନ୍ତୁ ତିନି ଜଣ ହେଉଛନ୍ତି ହରିଦାସ କୁହାଯାଇଛି। ସେ ହରିଦାସ ଗୋପୀମାନଙ୍କର ପାଦରେଣୁ କାମନା କରିବେ, ପାଦରେଣୁ ପ୍ରାର୍ଥନା କରିବେ, ବନ୍ଦନା କରିବେ, ଆସିବ 47 ଅଧ୍ୟାୟର ଅନ୍ତିମ ଆସିବ। ଏ ଗୋପୀମାନଙ୍କର ମହାତ୍ମା ଏଇଠି ଆମେ ଦେଖିବା, ଆଉ କେଉଁଠି ପାଇବା ନାହିଁ, ଏଇଟା ହେଉଛି ଅନ୍ତିମ କଥା। ବୃନ୍ଦାବନ ଲୀଳା ଯଦିଓ ସରିଯାଇଛି, ମଥୁରା ଲୀଳା ଆରମ୍ଭ ହୋଇଯାଇଛି, କିନ୍ତୁ ତଥାପି ଏଠି ବୃନ୍ଦାବନର ମହାତ୍ମ ପ୍ରକାଶ ହେଉଛି, କାରଣ ସିଏ ଆସିଛନ୍ତି ପ୍ରକାଶ କରିବେ। ବୃନ୍ଦାବନର ମହାତ୍ମା ଇଏ ଶ୍ରେଷ୍ଠ ବ୍ୟକ୍ତି ପ୍ରକାଶ କରିବେ, ଖାଲି ପ୍ରକାଶ କରିବେ ତା ନୁହଁ, ତାଙ୍କର ପାଦଧୂଳି କାମନା କରିବେ, ତାଙ୍କୁ ପ୍ରାର୍ଥନା କରି ତାଙ୍କୁ ବନ୍ଦନା କରିବେ, ଏସବୁ କଥା ଆସିବ। ଏ ଅଧ୍ୟାୟଟି କେତେ ଗୁରୁତ୍ୱପୂର୍ଣ୍ଣ ଆମେ ଦେଖିବା ଏଥିରୁ। ତେଣୁ ଆମର ସମୟ ହୋଇଯାଇଛି, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଦାୟ ଗୌର ପ୍ରମାନନ୍ଦେ।